ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 2 ଅକ୍ଟୋବର 2025 ମଧୁର ସନ୍ତାନ ମାନେ, ସବୁଠାରୁ ମଧୁର ଅକ୍ଷର ହେଲା ବାପା। ତୁମ ମୁଖରୁ ସର୍ବଦା ବାପା ବାପା ଶବ୍ଦ ବାହାରୁ। ସମସ୍ତଙ୍କୁ ଶ୍ରୀ ବାବାଙ୍କର ପରିଚୟ ଦେଇଚାଲ। ପ୍ରଶ୍ନ, ସତ୍ୟଯୁଗରେ ମନୁଷ୍ୟଙ୍କ ଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ କେହି ବି ରୋଗୀ ହେବେ ନାହିଁ କାହିଁକି? ଉତ୍ତର, କାହିଁକି ନା ସଙ୍ଗମ ଯୁଗରେ ବାବା ସମସ୍ତ ଆତ୍ମାମାନଙ୍କର ଏବଂ ବେହୁଦ ସୃଷ୍ଟିର ଏପରି ଅପରେସନ କରିଦେଉଛନ୍ତି ଯାହାକି ରୋଗର ଚିହ୍ନ ବର୍ଣ୍ଣ ହିଁ ରହୁନାହିଁ। କାରଣ ବାବା ହେଉଛନ୍ତି ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତର। ବର୍ତ୍ତମାନ ସାରା ସୃଷ୍ଟି ଯାହାକି ରୋଗୀ ହୋଇଯାଇଛି, ସେହି ସୃଷ୍ଟିରେ ପୁଣି ଦୁଃଖର କୌଣସି ଚିହ୍ନ ବର୍ଣ୍ଣ ରହିବ ନାହିଁ। ଏଠାର ଦୁଃଖରୁ ମୁକ୍ତ ରହିବା ପାଇଁ ବହୁତ ବହୁତ ବାହାଦୁର ହେବାକୁ ପଡିବ। ଗୀତା, ତୁମ୍ହି ପାକେ ହମନି ଓମ୍ ଶାନ୍ତି, ଦୁଇଥର ଓମ୍ ଶାନ୍ତି ମଧ୍ୟ କହିପାରିବ। ଏହାଦ୍ୱାରା ଆତ୍ମା ନିଜର ପରିଚୟ ଦେଉଛି, ମୁଁ ଆତ୍ମା ଶାନ୍ତ ସ୍ୱରୂପ। ଆତ୍ମାର ନିବାସ ସ୍ଥାନ ଶାନ୍ତିଧାମ ଅଟେ ଏବଂ ଆମେ ସମସ୍ତେ ବାପାଙ୍କର ସନ୍ତାନ। ସବୁ ଆତ୍ମାମାନେ ଓମ୍ କହୁଛନ୍ତି, ସେଠାରେ ଆମେ ସମସ୍ତେ ଭାଇ ଭାଇ, ପୁଣି ଏଠାରେ ଭାଇ ଭଉଣୀ ହେଉଛୁ। ଏବେ ଭାଇ ଭଉଣୀରୁ ସମ୍ପର୍କ ଆରମ୍ଭ ହେଉଛି। ବାବା ବୁଝାଉଛନ୍ତି, ସମସ୍ତେ ମୋର ସନ୍ତାନ, ବ୍ରହ୍ମାଙ୍କର ମଧ୍ୟ ତୁମେ ସନ୍ତାନ, ସେଥିପାଇଁ ଭାଇ ଭଉଣୀ ଅଟ, ତୁମର ଆଉ କୌଣସି ସମ୍ବନ୍ଧ ନାହିଁ। ପ୍ରଜାପିତାଙ୍କର ସନ୍ତାନ ବ୍ରହ୍ମା କୁମାର କୁମାରୀ ଅଟ। ପୁରୁଣା ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ବର୍ତ୍ତମାନ ବାପା ହିଁ ଆସୁଛନ୍ତି। ବାପା ବ୍ରହ୍ମାଙ୍କ ଦ୍ୱାରା ହିଁ ପୁଣି ନୂଆ ସୃଷ୍ଟି ରଚନା କରୁଛନ୍ତି। ବ୍ରହ୍ମାଙ୍କ ସହିତ ମଧ୍ୟ ସମ୍ବନ୍ଧ ରହିଛି ନା, ଏହି ଯୁକ୍ତି ମଧ୍ୟ କେତେ ଭଲ। ତୁମେ ସମସ୍ତେ ବ୍ରହ୍ମା କୁମାର କୁମାରୀ, ନିଜକୁ ଆତ୍ମା ଅନୁଭବ କରି ବାପାଙ୍କୁ ମନେ ପକାଇ ପରସ୍ପର ଭାଇ ଭଉଣୀ ଭାବିବା ଦରକାର, ବିକାରୀ ଦୃଷ୍ଟି ରଖିବା ଅନୁଚିତ। ଏଠାରେ ତ କୁମାର କୁମାରୀ ମାନେ ଯେତେ ବଡ ହୁଅନ୍ତି ଆଖି ମଧ୍ୟ କ୍ରିମିନାଲ ହୋଇଯାଏ, ପୁଣି ବିକାରୀ କାର୍ଯ୍ୟ କରିଥାନ୍ତି। ରାବଣ ରାଜ୍ୟରେ ବିକାରୀ କାର୍ଯ୍ୟ ହୋଇଥାଏ, ସେ ଯୁଗରେ ବିକାରୀ କାର୍ଯ୍ୟ ହୁଏ ନାହିଁ, ବିକାରୀ ଅକ୍ଷର ହିଁ ନଥାଏ। ଏଠାରେ ତ ବହୁତ ବିକାରୀ କାର୍ଯ୍ୟ ହେଉଛି, ସେମାନଙ୍କ ପାଇଁ ପୁଣି କୋର୍ଟ ଆଦି ମଧ୍ୟ ରହିଛି। ସେଠାରେ କୋର୍ଟ ଆଦି ରହେ ନାହିଁ, ଆଶ୍ଚର୍ଯ୍ୟର କଥା ଅଟେ ନା, ନା ପୁଲିସ, ନା ଜେଲ, ନା ଚୋର ଆଦି ରହିବେ। ଏସବୁ ଦୁଃଖର କଥା ଯାହା ଏଠାରେ ହିଁ ହେଉଛି, ସେଥିପାଇଁ ପିଲାମାନଙ୍କୁ ବୁଝାଯାଉଛି, ଏହା ତ ହେଉଛି ହାର ଜିତ ଏବଂ ସୁଖ ଦୁଃଖର ଖେଳ, ଏହାକୁ ମଧ୍ୟ ତୁମେ ହିଁ ବୁଝୁଛ। ଗାୟନ ରହିଛି, ମାୟା ଠାରୁ ହାରିବା ପରାଜୟ ଅଟେ। ବାବା ଆସି ଅଧାକଳ୍ପ ପର୍ଯ୍ୟନ୍ତ ମାୟା ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି, ପୁଣି ଅଧାକଳ୍ପ ମାୟା ଠାରୁ ହାରିବାକୁ ପଡୁଛି। ଏହା କୌଣସି ନୂଆ କଥା ନୁହେଁ, ଏହା ତ ସାଧାରଣ ପଇସାକର ଖେଳ। ପୁଣି ମୋତେ ମନେ ପକାଇ ନିଜର ରାଜ୍ୟ ଭାଗ୍ୟ ଅଧାକଳ୍ପ ପାଇଁ ନେଉଛ, ରାବଣ ରାଜ୍ୟରେ ମୋତେ ଭୁଲି ଯାଇଥାଅ। ରାବଣ ଶତ୍ରୁ ଅଟେ, ତାକୁ ପ୍ରତ୍ୟେକ ବର୍ଷ ଭାରତବାସୀ ହିଁ ଜଳାଇଥାନ୍ତି। ଯେଉଁ ଦେଶରେ ବହୁତ ଭାରତବାସୀ ଥିବେ ସେଠାରେ ମଧ୍ୟ ଜଳାଉଥିବେ। କହନ୍ତି ଏହା ଭାରତବାସୀମାନଙ୍କର ଧର୍ମର ଉତ୍ସବ ଅଟେ। ଦଶହରା ପାଳନ କରୁଥିବାରୁ ପିଲାମାନଙ୍କୁ ସେ ସମ୍ବନ୍ଧରେ ବୁଝାଇବାକୁ ହେବ, ସେ ସବୁ ତ ହଦର କଥା। ବର୍ତ୍ତମାନ ତ ସାରା ବିଶ୍ୱରେ ରାବଣ ରାଜ୍ୟ ଚାଲିଛି, କେବଳ ଲଙ୍କାରେ ନୁହେଁ, ବିଶ୍ୱ ତ ବହୁତ ବଡ଼ ଅଟେ ନା। ବାପା ବୁଝାଉଛନ୍ତି ଯେ ଏହି ସାରା ସୃଷ୍ଟି ସାଗର ଉପରେ ଛିଡ଼ା ଅଛି। ମନୁଷ୍ୟ କହୁଛନ୍ତି, ତଳେ ଏକ ବଳଦ ଅଥବା ଗାଈ ଅଛି ଯାହାର ସିଂହ ଉପରେ ସୃଷ୍ଟି ଛିଡ଼ା ହୋଇଛି, ପୁଣି ଥାକିଗଲେ ସିଂହ ବଦଳାଇଥାନ୍ତି। ବାସ୍ତବରେ ଏପରି କଥା ତ ନୁହେଁ, ପୃଥିବୀ ତ ପାଣି ଉପରେ ଅଛି, ଚତୁର୍ଦିଗରେ ପାଣି ହିଁ ପାଣି ରହିଛି, ବର୍ତ୍ତମାନ ସାରା ଦୁନିଆରେ ରାବଣ ରାଜ୍ୟ ରହିଛି। ପୁଣି ରାମ ଅଥବା ଈଶ୍ୱରୀୟ ରାଜ୍ୟ ସ୍ଥାପନ କରିବା ନିମନ୍ତେ ବାବାଙ୍କୁ ଆସିବାକୁ ପଡୁଛି। କେବଳ ଈଶ୍ୱର କହିବା ଦ୍ୱାରା କହିଦେଉଛନ୍ତି ଯେ ଈଶ୍ୱର ସର୍ବଶକ୍ତିମାନ ଅଟନ୍ତି, ସବୁକିଛି କରିପାରିବେ। ଫାଲତୁ ମହିମା ହୋଇଯାଉଛି, ବାବାଙ୍କ ସହ ଏତେ ସ୍ନେହ ରହୁନାହିଁ। ଏଠାରେ ଈଶ୍ୱରଙ୍କୁ ବାବା ବୋଲି କୁହାଯାଉଛି। ବାବା କହିବା ଦ୍ୱାରା ସମ୍ପତ୍ତି ମିଳିବା କଥା ଆସୁଛି। ଶିବ ବାବା କହୁଛନ୍ତି ସର୍ବଦା ବାବା ବାବା କହିବା ଦରକାର, ଈଶ୍ୱର ଅଥବା ପ୍ରଭୁ ଆଦି ଅକ୍ଷର ଭୁଲିଯିବା ଉଚିତ। ବାବା କହୁଛନ୍ତି ମାମେ କମ୍ ଅର୍ଥାତ୍ ମୋତେ ମନେ ପକାଅ, ପ୍ରଦର୍ଶନୀ ଆଦିରେ ଯେବେ ବୁଝାଉଛ ତେବେ ଘଡ଼ିକୁ ଘଡ଼ି ଶିବ ବାବାଙ୍କର ପରିଚୟ ଦିଅ। ଏକମାତ୍ର ଶିବ ବାବା ସର୍ବୋଚ୍ଚ ଅଟନ୍ତି, ଯାହାଙ୍କୁ ଗଡ୍ ଫାଦର ବୋଲି କୁହାଯାଉଛି। ବାବା ଅକ୍ଷର ସବୁଠାରୁ ମିଠ ଅଟେ। ଶିବ ବାବା ମୁଖରୁ ବାହାରୁ, ମୁଖ ମନୁଷ୍ୟମାନଙ୍କର ରହିଛି, ଗାଈ ମୁଖରୁ ଏ ଶବ୍ଦ ବାହାରି ପାରିବ ନାହିଁ। ତୁମେ ହେଉଛ ଶିବ ଶକ୍ତି, ତୁମ ମୁଖ କମଳରୁ ଜ୍ଞାନ ଅମୃତ ବାହାରୁଛି, ତୁମର ନାମ ପ୍ରସିଦ୍ଧ କରିବା ପାଇଁ ଗୋମୁଖ କହିଦେଇଛନ୍ତି, ଗଙ୍ଗା ନିମନ୍ତେ ଏପରି କହିବେ ନାହିଁ। ମୁଖ କମଳରୁ ବର୍ତ୍ତମାନ ଅମୃତ ବାହାରୁଛି, ଜ୍ଞାନ ଅମୃତ ପିଇ ପୁଣି ବିଷ ପିଇ ପାରିବେ ନାହିଁ। ଅମୃତ ପିଇବା ଦ୍ୱାରା ତୁମେ ଦେବତା ହେଉଛ। ଏବେ ମୁଁ ଆସିଛି ଅସୁରମାନଙ୍କୁ ଦେବତା କରାଇବା ପାଇଁ। ତୁମେ ଏବେ ଦୈବୀ ସମ୍ପ୍ରଦାୟ ହେଉଛ। ସଙ୍ଗମ ଯୁଗ କେବେ କିପରି ହେଉଛି ଏକଥା ମଧ୍ୟ କାହାକୁ ଜଣା ନାହିଁ। ତୁମେ ଜାଣିଛ ଯେ ଆମେ ବ୍ରହ୍ମା କୁମାର କୁମାରୀ ପୁରୁଷୋତ୍ତମ ସଙ୍ଗମ ଯୁଗୀ ଅଟୁ, ବାକି ସମସ୍ତ ମନୁଷ୍ୟ କଳିଯୁଗୀ ଅଟନ୍ତି। ତୁମର ସଂଖ୍ୟା କେତେ କମ୍, ତୁମ ପାଖରେ କଳ୍ପ ବୃକ୍ଷର ଜ୍ଞାନ ମଧ୍ୟ ରହିଛି। ବୃକ୍ଷ ପ୍ରଥମେ ଛୋଟ ହୋଇ ପରେ ବୃଦ୍ଧି ହୋଇଥାଏ। କେତେ ଉଦ୍ଭାବନ ବାହାର କରୁଛନ୍ତି ଯେ ପିଲା କିପରି କମ୍ ଜନ୍ମ ହେବେ, କିନ୍ତୁ ମନୁଷ୍ୟ କିଛି ଚାହୁଁଛି ହେଉଛି ଅନ୍ୟ କିଛି। ସମସ୍ତଙ୍କର ମୃତ୍ୟୁ ତ ହେବ ନିଶ୍ଚୟ। ମନେକର ଫସଲ ବହୁତ ଭଲ ହୋଇଥିବ, କିନ୍ତୁ ଅଧିକ ବର୍ଷା ହେବା ଦ୍ୱାରା କେତେ କ୍ଷତି ହୋଇଯାଉଛି। ପ୍ରାକୃତିକ ବିପର୍ଯ୍ୟୟକୁ ତ କେହି ଜାଣିନଥାନ୍ତି। ଏଠାରେ ତ କୌଣସି କଥାର ଠିକଣା ନାହିଁ। କେଉଁଠି କେଉଁଠି ଫସଲ ଉପରେ ଯଦି ବରଫ ପଡୁଛି ତେବେ କେତେ କ୍ଷତି ହୋଇଯାଉଛି, ବର୍ଷା ନହେଲେ ମଧ୍ୟ କ୍ଷତି, ଏହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଉଛି। ଏସବୁ ତ ବହୁତ ହେବ, ଏଥିରୁ ବଞ୍ଚିବା ନିମନ୍ତେ ବହୁତ ବାହାଦୁର ହେବାକୁ ପଡିବ। କାହାର ଅପରେସନ ହେଲେ କେତେକ ଏସବୁ ଦେଖିପାରନ୍ତି ନାହିଁ, ଦେଖିବା ମାତ୍ରେ ହିଁ ବେହୋସ ହୋଇଯାନ୍ତି। ବର୍ତ୍ତମାନ ଏହି ସାରା ଚିଚି ବିକାରୀ ସୃଷ୍ଟିର ଅପରେସନ ହେବ। ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ଅପରେସନ କରୁଛି। ବର୍ତ୍ତମାନ ସମଗ୍ର ସୃଷ୍ଟି ରୋଗୀ ହୋଇଯାଇଛି। ବାବାଙ୍କର ନାମ ମଧ୍ୟ ଅବିନାଶୀ ସର୍ଜନ ଅଟେ। ସେ ସାରା ବିଶ୍ୱର ଅପରେସନ କରିଦେବେ, ଫଳରେ ବିଶ୍ୱବାସୀଙ୍କୁ କେବେ ଦୁଃଖ ହେବ ନାହିଁ। କେତେ ବଡ଼ ସର୍ଜନ ଅଟନ୍ତି! ଆତ୍ମାମାନଙ୍କର ଅପରେସନ ସହିତ ବେହୋଦ ସୃଷ୍ଟିର ମଧ୍ୟ ଅପରେସନ କରିବା ବାଲା ଅଟନ୍ତି। ସେଠାରେ ମନୁଷ୍ୟ କଣ ଜୀବଜନ୍ତୁ ମଧ୍ୟ ରୋଗୀ ହେବେ ନାହିଁ। ବାବା ବୁଝାଉଛନ୍ତି ମୋର ଏବଂ ପିଲାମାନଙ୍କର ଅଭିନୟ କଣ, ଏହାକୁ କୁହାଯାଉଛି ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ, ଯାହା ତୁମେ ହିଁ ଗ୍ରହଣ କରୁଛ। ପିଲାମାନଙ୍କର ପ୍ରଥମେ ଏହି ଖୁସି ରହିବା ଉଚିତ। ଆଜି ସଦ୍ଗୁରୁବାର ଅଟେ, ସର୍ବଦା ସତ କହିବା ଉଚିତ। ବ୍ୟାପାରରେ ମଧ୍ୟ କହିଥାନ୍ତି ନା ସତ୍ୟ କୁହ, ଠକାମି କର ନାହିଁ, ତଥାପି ଲୋଭଗ୍ରସ୍ତ ହୋଇ ଅଧିକ ଦାମ କହି ସଉଦା କରିଥାନ୍ତି। କେହି କେବେ ସତ୍ୟ କହୁନାହାନ୍ତି, ମିଛ ହିଁ ମିଛ କହୁଛନ୍ତି, ସେଥିପାଇଁ ସତକୁ ମନେ ପକାଉଛନ୍ତି। କହନ୍ତି ନା ସତନାମ ସଙ୍ଗ ହେ। ଏବେ ତୁମେ ଜାଣୁଛ ଯେଉଁ ବାପା ସତ୍ୟ ଅଟନ୍ତି, ସେ ହିଁ ଆମ ଆତ୍ମାମାନଙ୍କର ସଙ୍ଗରେ ଯିବେ। ବର୍ତ୍ତମାନ ସତ୍ୟ ସହିତ ତୁମ ଆତ୍ମାମାନଙ୍କର ସଙ୍ଗ ହୋଇଥିବାରୁ ତୁମେ ହିଁ ସାଥିରେ ଯିବ। ତୁମେ ମାନେ ଜାଣିଛ ଯେ ଶିବ ବାବା ଆସିଛନ୍ତି ଯାହାଙ୍କ ଟ୍ରୁଥ୍ ବା ସତ୍ୟ ବୋଲି କୁହାଯାଉଛି। ସେଇ କଳ୍ପରେ ଥରେ ମାତ୍ର ଆମ ଆତ୍ମା ମାନଙ୍କୁ ପବିତ୍ର କରାଇ ସାଥିରେ ନେଇଯିବେ। ସତ୍ୟ ଯୁଗରେ ଏପରି କୁହନ୍ତି ନାହିଁ ଯେ ରାମ ରାମ ସଙ୍ଗ କର ବା ସତନାମ ସଙ୍ଗ କର। ନା ବାପା କହୁଛନ୍ତି ଏବେ ମୁଁ ତୁମମାନଙ୍କ ପାଖକୁ ଆସିଛି, ନୟନ ଉପରେ ବସାଇ ନେଇଯିବି। ଏହା ନୟନ ନୁହେଁ ତୃତୀୟ ନେତ୍ର। ତୁମେ ଜାଣିଛ ବର୍ତ୍ତମାନ ବାପା ଆସିଛନ୍ତି, ସାଥିରେ ନେଇଯିବେ। ଶଙ୍କରଙ୍କର ବରଯାତ୍ରୀ ନୁହେଁ, ଏହା ଶିବ ସନ୍ତାନ ମାନଙ୍କର ବରଯାତ୍ରୀ ଅଟେ। ସେ ପତିମାନଙ୍କର ପତି ମଧ୍ୟ ଅଟନ୍ତି। କହୁଛନ୍ତି ତୁମେ ସମସ୍ତେ କନ୍ୟା ଅଟ, ମୁଁ ବର ଅଟେ, ତୁମେ ସମସ୍ତେ ପ୍ରେମିକା ଅଟ। ମୁଁ ହେଉଛି ପ୍ରେମିକ, ପ୍ରେମିକ ଜଣେ ଥାନ୍ତି ନା, ତୁମେମାନେ ଅଧାକଳ୍ପରୁ ମୁଁ ପ୍ରେମିକର ପ୍ରେମିକା ହୋଇଛ। ବର୍ତ୍ତମାନ ମୁଁ ଆସିଛି ତୁମେ ସମସ୍ତେ ଭକ୍ତିନୀ ଅଟ, ଭକ୍ତମାନଙ୍କର ରକ୍ଷାକର୍ତ୍ତା ଭଗବାନ ଅଟନ୍ତି। ଶରୀର ସହିତ ଆତ୍ମା ଭକ୍ତି କରୁଛି, ସତ୍ୟଯୁଗ ତ୍ରେତାରେ ଭକ୍ତି ନଥାଏ। ଭକ୍ତିର ଫଳ ସତ୍ୟଯୁଗରେ ଭୋଗ କରୁଛ, ଯାହା ବର୍ତ୍ତମାନ ପିଲାମାନଙ୍କୁ ଦିଆଯାଉଛି ସେ ତୁମର ପ୍ରେମିକା ଅଟନ୍ତି, ଯିଏକି ତୁମକୁ ସାଥିରେ ନେଇଯିବେ। ପୁଣି ତୁମେ ନିଜର ପୁରୁଷାର୍ଥ ଅନୁସାରେ ରାଜ୍ୟ ଭାଗ୍ୟ ନେବ। ଏଇ କଥା କେଉଁଠାରେ ମଧ୍ୟ ଲେଖାଯାଇ ନାହିଁ। କହନ୍ତି ଶଙ୍କର ପାର୍ବତୀଙ୍କୁ ଅମର କଥା ଶୁଣାଇଥିଲେ, ତୁମେ ସମସ୍ତେ ପାର୍ବତୀ ଅଟ, ମୁଁ କଥା ଶୁଣାଉଥିବା ଅମରନାଥ ଅଟେ। ଜଣକୁ ହିଁ ଅମରନାଥ କୁହାଯାଉଛି। ଶିବ ବାବା ସର୍ବୋଚ୍ଚ ଅଟନ୍ତି, ତାଙ୍କର ତ ନିଜର ଦେହ ନାହିଁ। କହୁଛନ୍ତି ମୁଁ ଅମରନାଥ ତୁମମାନଙ୍କୁ ଅମର କଥା ଶୁଣାଉଛି। ଶଙ୍କର ପାର୍ବତୀ ଏଠାରେ କେଉଁଠୁ ଆସିଲେ? ସେମାନେ ସୂକ୍ଷ୍ମ ବତନରେ ହିଁ ରହିଛନ୍ତି, ଯେଉଁଠି ସୂର୍ଯ୍ୟ ଚନ୍ଦ୍ରଙ୍କର ଆଲୋକ ମଧ୍ୟ ରହେ ନାହିଁ। ସତ୍ୟ ବାବା ଏବେ ତୁମକୁ ସତ୍ୟ କଥା ଶୁଣାଉଛନ୍ତି। ବାବାଙ୍କ ବିନା ସତ୍ୟ କଥା କେହି ଶୁଣାଇ ପାରିବେ ନାହିଁ। ଏଇ କଥା ମଧ୍ୟ ଜାଣିଛ ଯେ ବିନାଶ ହେବାର ସମୟ ଲାଗୁଛି। କେତେ ବଡ଼ ଦୁନିଆ ଅଟେ, କେତେ ଘରଦ୍ୱାର ସବୁ ମାଟିରେ ମିଶିଯିବ, ଭୂମିକମ୍ପରେ କେତେ କ୍ଷତି ହେଉଛି, କେତେ ମରୁଛନ୍ତି, ବାକି ତୁମର ଛୋଟ ଗଛଟିଏ ରହିବ, ଅର୍ଥାତ୍ ଜନସଂଖ୍ୟା ବହୁତ କମ୍ ରହିବେ। ଦିଲ୍ଲୀ ପରିସ୍ଥାନ ହୋଇଯିବ, ଗୋଟିଏ ହିଁ ପରିସ୍ଥାନରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଚାଲିଥାଏ। କେତେ ବଡ ବଡ଼ ମହଲ ହେବ, ଏବେ ବେହଦର ସମ୍ପତ୍ତି ମିଳୁଛି, ତୁମକୁ କିଛି ଖର୍ଚ୍ଚ କରିବାକୁ ପଡୁନାହିଁ। ବାପା କହୁଛନ୍ତି ଏହାଙ୍କ ସମୟରେ କେତେ ଶସ୍ତାରେ ଶସ୍ୟ ମିଳୁଥିଲା, ତେବେ ଚିନ୍ତା କର ସତ୍ୟଯୁଗରେ ଖାଦ୍ୟଶସ୍ୟ କେତେ ଶସ୍ତା ହେବ। ଦିଲ୍ଲୀ ପରି ଜଣ ଜଣଙ୍କର ଘର ଏବଂ ଜାଗା ରହିବ, ମିଠ ନଦୀ କୂଳରେ ତୁମର ରାଜ୍ୟ ଚାଲିବ, ଜଣ ଜଣଙ୍କର କଣ ନ ରହିବ, ସର୍ବଦା ଅର୍ଣ୍ଣ ମିଳିବ, ସେଠାକାର ଫଳ ଫୁଲ ମଧ୍ୟ କେତେ ବଡ଼ ବଡ଼ ହେବ। ସାକ୍ଷାତକାରରେ ଦେଖୁଛ ତୁମେ ସୁବିରସ ପିଇ କରି ଆସୁଛ, କହୁଥିଲେ ସେଠାରେ ମାଳି ଅଛନ୍ତି, ମାଳି ତ ନିଶ୍ଚୟ ବୈକୁଣ୍ଠରେ ବା ନଦୀ କୂଳରେ ରହିବେ, ସେଠାରେ କେତେ କମ୍ ଲୋକ ରହିବେ, କେଉଁଠି ବର୍ତ୍ତମାନ ଏତେ କୋଟି ମନୁଷ୍ୟ, କେଉଁଠି ପୁଣି 9 ଲକ୍ଷ ରହିବେ, ଏବଂ ସାରା ବିଶ୍ୱ ହିଁ ତୁମର ହୋଇଯିବ। ବାବା ଏପରି ରାଜତ୍ୱ ଦେଉଛନ୍ତି ଯାହାକୁ ଆମ ପାଖରୁ କେହି ଛଡ଼ାଇ ନେଇପାରିବେ ନାହିଁ। ଧରିତ୍ରୀ ଆକାଶ ସବୁର ତୁମେ ମାଲିକ ହେବ, ଗୀତା ମଧ୍ୟ ପିଲାମାନେ ଶୁଣିଲେ। ଏପରି 6-8ଟି ଗୀତ ଅଛି ଯାହାକୁ ଶୁଣିବା ଦ୍ୱାରା ଖୁସିର ନିଶା ଚଢ଼ିଥାଏ। ଦେଖ ଯଦି ସ୍ଥିତି ବିଗିଡ଼ି ଯାଇଛି ତେବେ ଗୀତ ବଜାଇ ଦିଅ, ଏହା ହେଲା ଖୁସିର ଗୀତ। ତୁମେ ତ ଅର୍ଥ ମଧ୍ୟ ଜାଣିଛ, ନିଜକୁ ହର୍ଷିତ ମୁଖ କରାଇବା ପାଇଁ ବାବା ବହୁତ ଯୁକ୍ତି ବତାଉଛନ୍ତି। ବାବାଙ୍କୁ ଲେଖୁଛନ୍ତି ବାବା ଏତେ ଖୁସି ରହୁ ନାହିଁ, ମାୟାର ତୋଫାନ ଆସୁଛି। ଆରେ ମାୟାର ତୋଫାନ ଆସିଲେ ତୁମେ ବାଜା ବଜାଅ, ଖୁସି ନିମନ୍ତେ ବଡ଼ ବଡ଼ ମନ୍ଦିର ଦ୍ୱାରରେ ବାଜା ବାଜିଥାଏ, ବମ୍ବେର ମାଧବାଗ ଲକ୍ଷ୍ମୀ ନାରାୟଣ ମନ୍ଦିର ଦ୍ୱାରରେ ବି ବାଜା ବାଜିଥାଏ। ତୁମକୁ କହୁଛନ୍ତି ଏହି ସିନେମାର ରେକର୍ଡ କାହିଁକି ବଜାଉଛ, ତାଙ୍କୁ କଣ ଜଣା ଏହା ବି ଡ୍ରାମା ଅନୁସାରେ କାମରେ ଆସିବା ଜିନିଷ ଅଟେ। ଏହାର ଅର୍ଥ କେବଳ ତୁମେ ପିଲାମାନେ ହିଁ ବୁଝୁଛ। ଏହାକୁ ଶୁଣିବା ଦ୍ୱାରା ଖୁସି ହୋଇଯିବେ, କିନ୍ତୁ ପିଲାମାନେ ଭୁଲି ଯାଇଥାନ୍ତି। ଘରେ ଯଦି କେହି ଦୁଃଖୀ ହୋଇଛନ୍ତି ତେବେ ଗୀତ ଶୁଣିଲେ ବହୁତ ଖୁସି ହୋଇଯିବେ। ଏହା ବହୁତ ମୂଲ୍ୟବାନ ଜିନିଷ ଅଟେ। କାହା ଘରେ ଝଗଡ଼ା ହେଉଛି ତାଙ୍କୁ କୁହ, ଭଗବାନ ଉପାଜ, କାମ ମହାଶତ୍ରୁ ଅଟେ। ଏହା ଉପରେ ବିଜୟ ପ୍ରାପ୍ତ କଲେ ଆମେ ବିଶ୍ୱର ମାଲିକ ହେବା, ପୁଣି ଆମ ଉପରେ ଫୁଲର ବର୍ଷା ହୋଇ ଜୟ ଜୟ ଘର ହେବ, ସୁନାର ଫୁଲ ବରସିବ। ତୁମେ ଏବେ କଣ୍ଟାରୁ ସୁନାର ଫୁଲ ହେଉଛ ନା, ପୁଣି ତୁମର ଅବତରଣ ହେବ। ଫୁଲ ବର୍ଷା ହେଉନାହିଁ, କିନ୍ତୁ ତୁମେ ଫୁଲ ହୋଇ ଆସୁଛ। ମନୁଷ୍ୟ ଭାବୁଛନ୍ତି ସୁନାର ଫୁଲ ବର୍ଷା ହୁଏ। ଜଣେ ରାଜକୁମାର ବିଦେଶ ଗଲେ, ସେଠାରେ ପାର୍ଟି ଦେଇଥିଲେ, ତାଙ୍କ ପାଇଁ ସୁନାର ଫୁଲ କାଢ଼ାଇଥିଲେ, ସମସ୍ତଙ୍କ ଉପରେ ସୁନାର ଫୁଲ ବର୍ଷା କଲେ, ଖୁସିରେ ଏତେ ଖାତିର କଲେ, ଖାଣ୍ଟି ସୁନାର ଫୁଲ କାଢ଼ାଇଥିଲେ। ବାବା ତାଙ୍କ ରାଜ୍ୟ ଆଦିକୁ ମଧ୍ୟ ଭଲ ଭାବରେ ଜାଣିଛନ୍ତି। ବାସ୍ତବରେ ତୁମେ ଫୁଲ ହୋଇ ଆସିଥାଅ, ସୁନାର ଫୁଲ ହୋଇ ତୁମେ ଉପରୁ ଓହ୍ଲାଉଛ। ତୁମ ପିଲାଙ୍କୁ ବିଶ୍ୱ ବାଦଶାହୀର କେତେ ଲଟ୍ରି ମିଳୁଛି, ଯେପରି ଲୌକିକ ପିତା ନିଜ ସନ୍ତାନକୁ କହିଥାନ୍ତି ତୁମ ପାଇଁ ଏସବୁ ଜିନିଷ ଆଣିଛି, ତେବେ ସନ୍ତାନ କେତେ ଖୁସି ହୋଇଥାଏ। ବାପା ମଧ୍ୟ କହୁଛନ୍ତି ପିଲାମାନେ ମୁଁ ତୁମ ପାଇଁ ସ୍ୱର୍ଗ ଆଣିଛି, ତୁମେ ସେଠାରେ ରାଜତ୍ୱ କରିବ, ତେଣୁ କେତେ ଖୁସି ହେବା ଉଚିତ। କାହାକୁ ଛୋଟ ଉପହାର ହେଲେ କହିଥାନ୍ତି ବାପା ଆପଣ ତ ଆମକୁ ବିଶ୍ୱର ବାସାହି ଦେଉଛନ୍ତି, ଏହି ଉପହାର କଣ ହେବ। ବାବା କହୁଛନ୍ତି ଆରେ ଶିବ ବାବାଙ୍କ ସ୍ମୃତି ଥିବା ଜିନିଷ ସଙ୍ଗରେ ରହିଲେ ତ ଶିବ ବାବା ମନେ ରହିବେ, ଏବଂ ତୁମକୁ ମଧ୍ୟ ପଦ୍ମର ଭାଗ୍ୟ ମିଳିଯିବ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସତ୍ୟ ପିତାଙ୍କ ସଙ୍ଗରେ ଘରକୁ ଫେରିଯିବାକୁ ହେବ, ସେଥିପାଇଁ ସର୍ବଦା ସଜ୍ଜା ହୋଇ ରହିବାକୁ ହେବ, କେବେ ହେଲେ ମିଛ କହିବାର ନାହିଁ। ନମ୍ବର ଦୁଇ, ଆମେ ବ୍ରହ୍ମା ବାବାଙ୍କର ସନ୍ତାନ, ପରସ୍ପର ଭାଇ ଭଉଣୀ ଅଟୋ, ସେଥିପାଇଁ କୌଣସି ବିକାରୀ କାର୍ଯ୍ୟ କରିବାର ନାହିଁ। ଭାଇ ଭାଇ ଏବଂ ଭାଇ ଭଉଣୀ ବ୍ୟତୀତ ଅନ୍ୟ କୌଣସି ସମ୍ବନ୍ଧର ସ୍ମୃତି ନ ରହୁ। ବରଦାନ, ଯୋଗର ଶକ୍ତି ଦ୍ୱାରା ନିଜର ବା ଅନ୍ୟମାନଙ୍କର ଶ୍ରେଷ୍ଠ ପୁରୁଷାର୍ଥର ଗତିବିଧିକୁ ଜାଣିପାରୁଥିବା ମାଷ୍ଟର ତ୍ରିକାଳଦର୍ଶୀ ଭବ। ଯେପରି ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରୁ ମହାକାଶକୁ ଯାଉଥିବା ମହାକାଶ ଯାତ୍ରୀମାନଙ୍କର ସମସ୍ତ ଗତିବିଧିକୁ ଜାଣିପାରନ୍ତି, ସେହିପରି ତୁମେ ତ୍ରିକାଳଦର୍ଶୀ ପିଲାମାନେ ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗର ଶକ୍ତି ଦ୍ୱାରା ନିଜର ବା ଅନ୍ୟମାନଙ୍କର ଶ୍ରେଷ୍ଠ ପୁରୁଷାର୍ଥ ବା ସ୍ଥିତିର ଗତିବିଧିକୁ ସ୍ପଷ୍ଟ ଜାଣିପାରିବ। ଦିବ୍ୟ ବୁଦ୍ଧି ସମ୍ପୂର୍ଣ୍ଣ ହେବା ଦ୍ୱାରା, ଯୋଗର ଶୁଦ୍ଧ ସଂକଳ୍ପରେ ସ୍ଥିତ ହେବା ଦ୍ୱାରା ତ୍ରିକାଳଦର୍ଶୀ ଭାବର ବରଦାନ ପ୍ରାପ୍ତ ହୋଇଥାଏ, ଏବଂ ନୂଆ ନୂଆ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତଃ ଭାବରେ ବୁଦ୍ଧିରେ ପ୍ରକଟ ହୋଇଯାଏ। ସ୍ଲୋଗାନ, ଯଦି ସମସ୍ତଙ୍କର ସହଯୋଗୀ ହେବ ତେବେ ସମସ୍ତଙ୍କ ଠାରୁ ସ୍ୱତଃ ସ୍ନେହ ପ୍ରାପ୍ତ ହୋଇ ଚାଲିବ। ଅବ୍ୟକ୍ତ ଇସାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। କେହି ବି ଏଭଳି କହିପାରିବ ନାହିଁ ଯେ ମୋତେ ତ ସେବାର ସୁଯୋଗ ମିଳୁନାହିଁ। ଯଦି କେହି ବାଣୀ ଦ୍ୱାରା ସେବା କରିପାରୁନାହଁ, ତେବେ ନିଜର ମାନସିକ ସ୍ଥିତିର ବାୟୁମଣ୍ଡଳ ଦ୍ୱାରା, ସୁଖର ବୃତ୍ତି ସୁଖମୟ ସ୍ଥିତି ଦ୍ୱାରା ସେବା କର। ଯଦି ସ୍ୱାସ୍ଥ୍ୟ ଠିକ୍ ନାହିଁ ତେବେ ଘରେ ବସି ମଧ୍ୟ ସହଯୋଗୀ ହୁଅ। ଏଥିପାଇଁ କେବଳ ମନ ଭିତରେ ଶୁଦ୍ଧ ସଂକଳ୍ପର ଷ୍ଟକ୍ ଜମା କର। ଶୁଭ ଭାବନାରେ ସମ୍ପନ୍ନ ହୁଅ। ଆଚ୍ଛା, ଓମ୍ ଶାନ୍ତି।